आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही जुहार। पहला मुख्य खबर, आजठानु छदिनी ओडिशा गस्ती आसुचन राष्ट्रपति आयबाकेल। फालेश्वर फकीरमोहन विश्वविद्यालय समावर्तन उत्सवती देवी जोग, महिला मानक आर्थिक स्तर थी बरकस करवा लगे सहयोग जगै देवार के प्रस्तुत अच्छे सरकार कहले मुख्यमंत्री। रायगड़ान भिन्न भिन्न प्रकल्प कले शिलान्यास और लोकार्पण। 2026-27 आर्थिक बर्ष रेल बजेट टी ओडिशा के मिली 10,928 कोटी टंका। आ राज्य स्वयं सहायक गोष्ठी मानक सूद टंका फेराले राज्य सरकार। एथर पूरा खबर, राष्ट्रपति द्रौपदी मुर्मू आष्टनु छदिनी ओडिशा गस्ती आसुछन। राष्ट्रपति भुवनेश्वर विमान बंदर आउ किछ समय आउतरु पहुँचबे। इतार उतरु राष्ट्रपति आज लोकभवन रात्रि यापन करबे। राष्ट्रपति आबाकाल जाजपुर अधिष्ठात्री देवी माँ बिरजांकु दर्शन करबार सहित नाभिगयन पिंडदान करबार कार्यसूची रही। इतार उतरु बालेश्वर फकीरमोहन विश्वविद्यालय समावर्तन उत्सव ती जोग देवार सहित नुआकर तैयार होता प्रेक्षालय उद्घाटन करबे। बेलबुड़ा राष्ट्रपति पूरी जिबे आउ महाप्रभुक दर्शन करबे। बुधवार दिन राष्ट्रपति मयूरभंज जिला रायरंगपुर भंजवीर सुनाराम सोरेन प्रतिमूर्ति उन्मोचन करवार सहित मोहल्लिया सरकारी बालिका उच्च माध्यमिक विद्यालय छात्री मान संगे भाव विनिमय करवार कार्यसूची रही। श्रीमती मुर्मू सरकारी आयुर्वेदिक मेडिकल कॉलेज और हॉस्पिटल ओजीटी कैंपस सहर सौंदर्यीकरण आउ अलग प्रकल्प मान लोकार्पण आउ शिलान्यास करबे। राष्ट्रपति आवा 6 तारीख शुक्रवार दिन सिमिलीपाल आदिवासी संप्रदायर महिला और युवक मान संगे भाव विनिमय करबार उतरु भुवनेश्वर ब्लैक स्वान समिट थी जोग देबे बोली आमर संवाददाता जनिछन। राष्ट्रपति गस्त के नजर थी रखिकी सरकार तरफ भिन्न भिन्न जगान सुरक्षा व्यवस्था के कड़ाकड़ी कर। राज्य सरकार महिला मानक आर्थिक स्तर ती सशक्त करबार लगी सब प्रकार सहयोग जगै देबार के प्रस्तुत अछन बोली मुख्यमंत्री मोहन चरण माझी कहिछन। रायगड़ा जिलार जेस्को पड़ियान ए सुभद्रा शक्ति मेलार उद्घाटन करी मुख्यमंत्री श्री माझी कहिछन महिला मानक लक्ष्यपति दीदी आउ उद्योगी हेबार सपन के पूरा करबार लगी सरकार प्रतिश्रुतिबद्धवान। 2024-25 आर्थिक बर्ष रे जिलार 29,000 नु एतका महिला लक्ष्यपति दीदी हेइ पारिछन। चलती आर्थिक बर्ष रे जिलार 30,000 नु एतका महिला को लक्ष्यपति दीदी करबार लक्ष्य रखा जाइछ बोली मुख्यमंत्री कहिछन।
यशस्वी प्रधानमंत्री माननीय नरेन्द्र मोदी जी देशर दायित्व नेबार प्रथम दिन रु ही महिला सशक्तिकरण पाई आंतरिकतार सहित से कार्यक्रम आरंभ करिसंती। आज को प्राय ठीक 12 वर्ष हो गलानी ये कार्यक्रम निरंतर भाव रे ये उद्यम मध्य जारी रखा जाइछ। प्रधानमंत्री हेबार मात्र किछि मास मध्य रे से बेटी बचाओ बेटी पढ़ाओ ये योजनार शुभारंभ करथिले जहा फल आम देशर झील जन्म हार सहित बालिका ये शिक्षा हार रे आज जदि आम देखा तुलना करवा सर्वे रिपोर्ट जदि देखा ताले ये धीरे धीरे तार अभिवृद्धि आज वृद्धि होबारे लगी। यही 12 वर्ष धरी देशर महिला एवं बालिका विकास पाई मोदी जी अनेक कार्य मध्य करिसंती विभिन्न सेक्टर।
ये अवसर मुख्यमंत्री मझीघरियाणी मंदिर सौंदर्यीकरण सहित 340 कोटी अतका मूल्य 67 प्रकल्प शिलान्यास और 221 कोटी अतका टंगार 41 विकासमूलक प्रकल्पर लोकार्पण करिछन। जिला नयाष्ठानु एवं 8 तारीख तक चलवार के सुभद्रा शक्ति मिलाती 120 स्टल लगी। मुख्यमंत्री मोहन चरण माझी आगामी गंजाम जिला पुरुषोत्तमपुर नथिबा माँ ता तारा तारिणी पीठन मुख्यमंत्री कन्या विवाह योजना थी सामूहिक विवाह कार्यक्रम थी जोगदेवे। मुख्यमंत्री सहित उपमुख्यमंत्री प्रभाती परिडा वाणिज्य और परिवहन मंत्री विभूति भूषण जेना मत्स्य और प्राणी संपद विकास मंत्री गोकुलानंद मल्लिक प्रमुख कार्यक्रम थी जोगदेवे। योजना अधीन थी बछा होता हिताधिकारी दंपति को मुख्यमंत्री चेक और विवाह पंजीकरण प्रमाणपत्र बांटबे। केन्द्रीय बजेट टी ओडिशा के गुरुत्व दिया बोली उपमुख्यमंत्री कनक बर्धन सिंहदेव कहिछन। कटकन गोटे सांबादिक सम्मेलनी ते श्री सिंहदेव समाज सब वर्ग लोकर अभिवृद्धि उपर बजेट टी जोर दिया बोली कहिछन। ओडिशा लगे घोषणा होता विरल खनिज कॉरिडोर लगे बहुत गुरुत्वपूर्ण खनिज द्रव्य आमदानी हो पार्बा। पूर्व भारत विकास लगे बजेट टी ध्यान दिया बोली उपमुख्यमंत्री कहिछन।
एटॉमिक एनर्जी डिपार्टमेंट रो गुटे रिपोर्ट रही जो थिरे रेयर अर्थ मिनरल्स डिपॉजिट उड़ीसा रे इज द हाईएस्ट आफ्टर उड़ीसा केरला। इंडियन रेयर अर्थ जोटा आम गोपालपुर रे अछि से रेयर अर्थ मिनरल्स को नेकरी आपन माने आगामी दिन रे ଏଟମିକ କଣ୍ଡକ୍ଟର୍ସ ଏଣ୍ଡ ସେମି କଣ୍ଡକ୍ଟର୍ସ ନିର୍ମାଣ କରିବା ପାଇଁ ଯୋଉ ଗୋପାଳପୁରରେ ରାଜ୍ୟ ସରକାର ଏମ୍ଓୟୁ ସାଇନ୍ କରିଛି, ଦାଟ୍ ୱିଲ୍ ବି ସପୋର୍ଟେଡ୍ ଆଣ୍ଡ ହେଲ୍ପଫୁଲ୍ ଫର୍ ଦ ଷ୍ଟେଟ୍।
ଆପଣମାନେ ଖବର ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। 2026-27 ଆର୍ଥିକ ବର୍ଷ ରେଲ୍ ବଜେଟ୍ଟି ଓଡ଼ିଶା ଲାଗି ଖାସ୍ ଘୋଷଣା କରାଯାଇଛି। ରାଜ୍ୟ ରେଲ୍ ଭିତ୍ତିଭୂମିର ବିକାଶ ଲାଗି ବଜେଟ୍ଟି 10,928 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହାଦେ ରାଜ୍ୟ ପାଖାପାଖି 90,659 କୋଟି ଟଙ୍କା ଖର୍ଚ୍ଚାତି ଭିନ୍ ଭିନ୍ ରେଲ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଗଲା 11 ବର୍ଷ ଭିତରେ 2200 କିଲୋମିଟର ରେଲ୍ ଲାଇନ୍ ସ୍ଥାପିତ ହେବାଟା ରାଜ୍ୟର ବିକାଶ ଯାତ୍ରାର ଗୋଟିଏ ବଡ଼ ସଫଳତା ଏ। ଏତାର ସହିତ ରାଜ୍ୟ 6 ବନ୍ଦେ ଭାରତ ଆଉ 6 ଅମୃତ ଭାରତ ଟ୍ରେନ୍ର ସଫଳ ଚଳାଚଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବାର ସହିତ ସାଧାରଣ ଲୋକଙ୍କୁ ବହୁତ ସୁବିଧା ଦେଇଛି। ଓଡ଼ିଶାକେ ଏ ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍। ଇନ ଜଣାଇ ଦେଇଯାଇପାରେ ଯେ 2026-27 ବଜେଟ୍ଟି ରେଲବାଇ ଲାଗି 2,93,030 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କେନ୍ଦ୍ର ସରକାର ଏବା ହପ୍ତା ସଂସଦର ନୂଆ ଆୟକର ବିଲ୍ ଆଣିବେ। ନୂଆ ଆଇନ ସରଳ ଆଉ ଟିକସକେ କମ୍ ବାର୍ତ୍ତି ସାହାଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଅଭିଭାଷଣଟି ଗଲାକାଲି କହିଛନ୍। ଟିକସଦାତାମାନଙ୍କ ଲାଗି ନୂଆ ଆୟକର ବିଲ୍ ବୁଝବାରଟା ସହଜ ହେବା, ନୂଆ ଆଇନ ଜରିଏ ବକେୟା ଟିକସ ହିସାବ କରବାର ଆଉ ଆୟକର ରିଟର୍ଣ୍ଣ ଫାଇଲ୍ କରବାର ସହଜ ହେବାର ସହିତ ଆୟକର ଆଇନ 1961 କେତେଟା ସଂଶୋଧନ କରାଯିବ ବୋଲି ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣଟି କହିଛନ୍। ରାଜ୍ୟର ମହିଳାମାନଙ୍କର ନେତୃତ୍ୱ ପ୍ରତି ଗ୍ରାମୀଣ ଅର୍ଥନୀତିକୁ ଆହୁରି ବରକସ କରିକରି ବିକଶିତ ଓଡ଼ିଶା ଓ ଭାରତ ନିର୍ମାଣର ପରିକଳ୍ପନା ସମ୍ଭବ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ପୋଖରୀପୋର୍ଟନ ଥିବା ମିଶନ ଶକ୍ତି ଭବନଠାରେ ହୋଇଥିବା କାର୍ଯ୍ୟକ୍ରମଟି ଶ୍ରୀମତୀ ପରିଡ଼ା 2,80,586 ସ୍ୱୟଂସହାୟକ ଗୋଷ୍ଠୀଙ୍କୁ 197,66,00,000 ଏତକ ଟଙ୍କାର ସୁଦ ଫେରାଇଛନ୍। 2025-26 ଆର୍ଥିକ ବର୍ଷରେ ଏହାଦେତକ 515 କୋଟି ଅତକା ଟଙ୍କାର ସୁଦ ଫେରାଯାଇଛି। ଏହି ପଦକ୍ଷେପ ମହିଳାମାନଙ୍କୁ ଉଦ୍ୟୋଗୀ କରିବାର ସହିତ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଆବାଦିନେ ମିଶନ ଶକ୍ତି ରୂପରେଖ ପରିବର୍ତ୍ତନ କରାଯିବା, ଉତ୍କଳ ଦିବସ ଦିନ 46,000 ସିଆର୍ପି ଭଉଣୀମାନଙ୍କୁ ନୂଆ ଡ୍ରେସ୍ କୋଡ୍, ପରିଚୟପତ୍ର ଆଉ ସ୍ମାର୍ଟଫୋନ୍ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍।
ମିଶନ ଶକ୍ତି ବିଭାଗର କାମ କରୁଥିବା କମ୍ୟୁନିଟି ଷ୍ଟାଫ ମାନଙ୍କର ଗୋଟେ ବହୁତ ଦୀର୍ଘ ଦିନର ଡିମାଣ୍ଡ ଥିଲା। ତାଙ୍କର ୟୁନିଫର୍ମ, ଆଇ କାର୍ଡ ଆଉ ମୋବାଇଲ, ଏ ତିନୋଟି ଯାକ April 1 ଉତ୍କଳ ଦିବସରୁ ତାଙ୍କୁ ଉପଲବ୍ଧ ହେବ, ନୂଆ ଆଇ କାର୍ଡ, ନୂଆ ଡ୍ରେସ୍।
କାର୍ଯ୍ୟକ୍ରମଟି ବିଭାଗୀୟ ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀଙ୍କ ସହିତ ସବୁ ଜିଲ୍ଲାରୁ ଆବାସୀ ଜରିଆ କ୍ଷେତ୍ର ଅଧିକାରୀ, ଗୋଷ୍ଠୀ ସହାୟିକା ଆଉ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲାପାଳଙ୍କର ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷନ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗ ସ୍ତରୀୟ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ଜମି ଅଧିଗ୍ରହଣ, ସାଧାରଣ ଲୋକଙ୍କର ଅଭିଯୋଗ ସମାଧାନ, ସମ୍ବଲପୁର ରିଙ୍ଗ ରୋଡ୍ ନିର୍ମାଣ କାମ, ପୂର୍ବତଟ ରେଳପଥର ଜରପଡ଼ାନୁ ସମ୍ବଲପୁର ସିଟି ତକ 3 ଆଉ 4 ରେଲ ଲାଇନ, ସମ୍ବଲପୁର ସିଟିନୁ ସରଲାତକ ରେଲ ଫ୍ଲାଏଓଭର ବାଗିର ଭିନ୍ ଭିନ୍ ଜରୁରୀ ପ୍ରକଳ୍ପମାନଙ୍କର ଉପରେ ଆଲୋଚନା କରାଯାଇଛି। ଏତାର ସହିତ ଓଏଲ୍ଆର୍ ଆଇନ ଅନୁସାରେ ମ୍ୟୁଟେସନ ମାମଲା, ବସୁନ୍ଧରା 2024-25, କୃଷକ ପଞ୍ଜୀକରଣ ବାବଦେ ଭିଲ ବିସ୍ତୃତ ଆଲୋଚନା କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଆଜ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଟି 72 ଅଭିଯୋଗ ଆସିଥିବା ବେଳେ 16 ତୁର୍ତ୍ତି ସମାଧାନ କରାଯାଇଛି। ସୁବର୍ଣ୍ଣପୁର ପଞ୍ଚାୟତ ସମିତି ସଭାଗୃହର ମିଳିତ ଅଭିଯୋଗ ଶୁଣାଣି ଶିବିର ହୋଇଛି। ଏଥିରେ 27 ଅଭିଯୋଗ ଆସିଥିବା ବେଳେ 3 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମହିମା ଧର୍ମର ମୁଖିଆ ପ୍ରଚାରକ ଆଉ ମାନବବାଦୀ କବି ଭୀମ ଭୋଇଙ୍କର ସାଧନା ଓ ସମାଧିପୀଠ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁର ସୈନ୍ୟ ମନ୍ଦିର ପରିସରରେ ଚାଲିଥିବା ମାଘ ମେଳା ଆଜି ଉଦ୍ଯାପିତ ହୋଇଯାଇଛି। 5 ଦିନ ଧରିକରି ଚାଲିଥିବା ମେଳାଟି ରାଜ୍ୟ ଓ ରାଜ୍ୟ ବାହାରୁ ବହୁତ ମହିମା ଧର୍ମୀ ସାଧୁସନ୍ତଙ୍କ ସହିତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବଟି ରାଜ୍ୟର ବଡ଼ଭାଗି ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛେ। ଏବେ 3-4 ଦିନ ତକ ପାଗ ଅନ୍ତର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। শেষ মুখ্যা খবর ফের আইষ্ঠান ছদিনী ওড়িশা গস্তে আসুছেন রাষ্ট্রপতি আগামীকাল বালেশ্বর ফকিরমোহন বিশ্ববিদ্যালয়ের সমাবর্তন উৎসব দেবে যোগ মহিলা আর্থিক স্তরটি বরকস করবার লাগে সহযোগ যোগাই দেবারকে প্রস্তুত অছেন সরকার কহিলে মুখ্যমন্ত্রী রায়গড়ান বিভিন্ন প্রকল্প কলে শিলান্যাস ও লোকার্পণ 2026-27 আর্থিক বর্ষ রেল বজেটটি ওড়িশাকে মিলিছে 10,928 কোটি টাকা আজ্যের স্বয়ংসহায়ক গোষ্ঠী মানুষ 100 টাকা ফেরলে রাজ্য সরকার আজ আঞ্চলিক খবর ন শেষ হল জুহার।